ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ୱାୟାନାଡ ଭୂସ୍କଳନ ପ୍ରଭାବିତ ଅଞ୍ଚଳର ଶିଶୁଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଏକ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ କେରଳ ସରକାରଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଇଥାନଲ ଉତ୍ପାଦନ ପାଇଁ ଏକ ବହୁମୁଖୀ ଏବଂ ଭବିଷ୍ୟତ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବାକୁ ସମବାୟ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପରାମର୍ଶ. ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ମାଳଦ୍ୱୀପ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତ ପ୍ରତିଶ୍ରତିବଦ୍ଧ. ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବାଂଲାଦେଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି. ଏବଂ ହର୍ ଘର୍ ତିରଙ୍ଗା ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଗ୍ରାମ୍ୟ ବିକାଶ ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ୱାୟାନାଡ ଭୂସ୍କଳନ ପ୍ରଭାବିତ ଲୋକଙ୍କ ସହ କେନ୍ଦ୍ର ସରକାର ଏବଂ ସମଗ୍ର ଦେଶ ଠିଆ ହୋଇଛି. ୱାୟାନାଡ ଗସ୍ତ ପରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ସେ କହିଛନ୍ତି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ. ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ପରିସ୍ଥିତି ଆଣିବାକୁ ରହିଥିବା ଆବଶ୍ୟକତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ଏହାକୁ ସକାରାତ୍ମକ ଭାବରେ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି. ପ୍ରଭାବିତ ଅଞ୍ଚଳର ଶିଶୁଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଏକ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି. ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆଜି କେରଳର ୱାୟାନାଡ ଜିଲ୍ଲାର ମପାଡ଼ିସ୍ଥିତ ସେଣ୍ଟ ଜୋସେଫ୍ ସ୍କୁଲରେ ଥିବା ରିଲିଫ୍ କ୍ୟାମ୍ପ ପରିଦର୍ଶନ କରିବା ସହ ସେଠାରେ ଭୂସ୍କଳନ ସ୍ଥଳରୁ ଉଦ୍ଧାର ହୋଇଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି. ଭୂସ୍କଳନରୁ ବର୍ତ୍ତି ଯାଇଥିଲେ ମଧ୍ୟ ବାପାମାଙ୍କୁ ହରାଇଥିବା ଦୁଇଜଣ ଛାତ୍ରଙ୍କ ସହ ସେ କଥା ହୋଇଛନ୍ତି. ନିକଟ ସମ୍ପର୍କୀୟଙ୍କୁ ହରାଇଥିବା ଅନ୍ୟ ଦଶ ଜଣଙ୍କ ସହ ମଧ୍ୟ ଆଲୋଚନା କରିବା ସହ ସେ ସାନ୍ତ୍ୱନା ଦେଇଛନ୍ତି. ସେ ମେପାଡ଼ିର WIMS ହସ୍କିଟାଲ ପରିଦର୍ଶନ କରିବା ସହ ସେଠାରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି. ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଭୂସ୍କଳନରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଚୁରାଲମାଲା ଓ ମୁଣ୍ଡାକାଇ ଅଞ୍ଚଳ ପରିଦର୍ଶନ କରିଛନ୍ତି. ଶ୍ରୀ ମୋଦି ସେନା, ସ୍ୱେଶାଲ ଅପରେସନ ଗ୍ରୁପ୍ ଏବଂ NDRF ଯବାନଙ୍କ ସହ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଆଲୋଚନା କରିଛନ୍ତି. ଶ୍ରୀ ମୋଦି ଆଜି ସକାଳେ ପଞ୍ଚରୀଘାଟ, ମୁଣ୍ଡାକାଇ ଓ ଅଟାମାଲର ଭୂସ୍କଳନ ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ସମୀକ୍ଷା କରିଥିଲେ. ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ କେରଳ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍, ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍, ପର୍ଯ୍ୟଟନ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ 109 ଅଧିକ ଅମଳକ୍ଷମ ଜଳବାୟୁ ସହନଶୀଳ ଏବଂ ଉଚ୍ଚ ପୋଷକତତ୍ତ୍ୱଯୁକ୍ତ ଫସଲ ପ୍ରଜାତିର ଉନ୍ମୋଚନ କରିବେ. ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିବେ. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି 109 ପ୍ରକାର ଫସଲ ମଧ୍ୟରେ 34 କ୍ଷେତ ଫସଲ ଓ 27 ଉଦ୍ୟାନ କୃଷି ଫସଲ ରହିଛି. କ୍ଷେତ ଫସଲ ମଧ୍ୟରେ ବାଜରା, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା, ଫାଇବର ସମେତ ବିଭିନ୍ନ ଶସ୍ୟର ବିହନ ରହିଛି. ଉଦ୍ୟାନ କୃଷି ଫସଲରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବୃକ୍ଷରୋପଣ ଫସଲ, କନ୍ଦମୂଳ, ମସଲା, ଫୁଲ ଏବଂ ଔଷଧୀୟ ବୃକ୍ଷ ରହିଛି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି. ଇଥାନଲ ଉତ୍ପାଦନ ପାଇଁ ଏକ ବହୁମୁଖୀ ଏବଂ ଭବିଷ୍ୟତ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବାକୁ ସମବାୟ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି. ନୂଆଦିଲ୍ଲୀରେ ଆୟୋଜିତ ଚିନି ଶିଳ୍ପ ସମୂହର ଜାତୀୟ ସମବାୟ ସଂଗଠନର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି ଇଥାନଲ ଉତ୍ପାଦନ ଏକ ଲାଭଜନକ ଏବଂ କାର୍ଯ୍ୟକ୍ଷମ ବ୍ୟବସାୟ. ଆସନ୍ତା 2 ବର୍ଷ ମଧ୍ୟରେ ଦେଶରେ 1000 କୋଟି ଲିଟରର ଇଥାନଲ ଆବଶ୍ୟକ ପଡ଼ିବ ବୋଲି ସେ କହିଛନ୍ତି. ସେ କହିଛନ୍ତି ସରକାର ଜୈବ ଇନ୍ଧନରେ ଇଥାନଲ ମିଶ୍ରଣ ପରିମାଣ ସୀମାକୁ ବୃଦ୍ଧି କରିବାକୁ କାର୍ଯ୍ୟ କରୁଛନ୍ତି. ଆସନ୍ତା 2030 ମସିହା ସୁଦ୍ଧା ପେଟ୍ରୋଲରେ 20% ଇଥାନଲ ମିଶ୍ରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି. ତେବେ ଏହା ପୂର୍ବରୁ ଏହି ଲକ୍ଷ୍ୟ ହାସଲ ସମ୍ଭବ ହେବ ବୋଲି ସେ କହିଛନ୍ତି. ଭବିଷ୍ୟତରେ ଇଥାନଲ ମିଶ୍ରଣକୁ 26% ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି. ରପ୍ତାନୀ ସୁଯୋଗକୁ ଦୃଷ୍ଟିରେ ରଖି ଦେଶରେ ଇଥାନଲ ଉତ୍ପାଦନକୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି. ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ ଗତ 15 ମାସ ମଧ୍ୟରେ କର୍ଣ୍ଣାଟକରେ 1200 ଜଣ କୃଷକଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନିରବତାକୁ ସମାଲୋଚନା କରିଛନ୍ତି. ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଭାଟିଆ କୃଷକଙ୍କ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧିଙ୍କ ବିଚାର ଜାଣିବାକୁ ଚାହିଁଛନ୍ତି. କେନ୍ଦ୍ର ସରକାର ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ 3.2 ଲକ୍ଷ କୋଟି ଟଙ୍କା ଜମା କରିଛନ୍ତି. ଶ୍ରୀ ଭାଟିଆ ଅଭିଯୋଗ କରିଛନ୍ତି କର୍ଣ୍ଣାଟକର କଂଗ୍ରେସ ସରକାର ସେମାନଙ୍କ ଇସ୍ତାହାରରେ ଦିଆଯାଇଥିବା 69 ପ୍ରତିଶ୍ରତି ମଧ୍ୟରୁ କେବଳ 2 ପୂରଣ କରିଛନ୍ତି. ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ମାଳଦ୍ୱୀପ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତ ପ୍ରତିଶ୍ରତିବଦ୍ଧ. ଏହି ଦୁଇ ଦେଶର ନାଗରିକ ଏବଂ ଆନ୍ତରିକ ସ୍ଥିରତା ବଜାୟ ରଖିବାରେ ସହାୟକ ହେବ. ମାଳଦ୍ୱୀପକୁ ତିନିଦିନିଆ ଗସ୍ତରେ ଯାଇଥିବା ଡକ୍ଟର ଜୟଶଙ୍କର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜିଙ୍କୁ ସାକ୍ଷାତ ଆଲୋଚନା କରିବା ପରେ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ମାଳଦ୍ୱୀପ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ହାସନ ମୋମୋଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ନେଇ ଆଲୋଚନା ହୋଇଛି। ସାମୁଦ୍ରିକ ନିରାପତ୍ତା ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ଡକ୍ଟର ଜୟଶଙ୍କର ମାଳଦ୍ୱୀପର ଆର୍ଥିକ ବିକାଶ ଏବଂ ବାଣିଜ୍ୟ ବୃଦ୍ଧି ଅର୍ଥମନ୍ତ୍ରୀ ଏବଂ ମାଳଦ୍ୱୀପ ଆର୍ଥିକ ସଂସ୍ଥାର ଗଭର୍ଣ୍ଣରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଆଭାସୀ ମାଧ୍ୟମରେ ମାଳଦ୍ୱୀପରେ କାର୍ଯ୍ୟକାରୀ ହେଉଥିବା 28ଟି ଜଳ ପରିମଳ ପ୍ରକଳ୍ପର ସେ ଉଦ୍ଘାଟନ କରିଛନ୍ତି। ବାଂଲାଦେଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଓବାଇଦୁଲ ହାସନ ଆଜି ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିବେ ବୋଲି ଆଜି ଅପରାହ୍ନରେ ସୁପ୍ରିମକୋର୍ଟ ପରିସରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ସୁପ୍ରିମକୋର୍ଟ ପରିସରରେ ଆଜି ଛାତ୍ରଛାତ୍ରୀ ଓକିଲ ଓ ସାଧାରଣ ଜନତା ଏକତ୍ରିତ ହୋଇ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କୁ ଅପରାହ୍ନ ଗୋଟାଏ ସୁଦ୍ଧା ଇସ୍ତଫା ଦେବାକୁ କହିଥିଲେ। ଇସ୍ତଫା ନ ଦେଲେ ଛାତ୍ରମାନେ ସେମାନଙ୍କ ବାସଭବନ ଘେରାଉ କରିବେ ବୋଲି ଚେତାବନୀ ଦେଇଥିଲେ। ଅନ୍ୟପକ୍ଷରେ ଆୱାମି ଲିଗ୍ର ଯୁଗ୍ମ ସାଧାରଣ ସମ୍ପାଦକ ମହବୁବୁଲ ଆଲାମ ହନିଫ୍ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଫେସର ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଇତିମଧ୍ୟରେ ଢାକା ମେଟ୍ରୋପଲିଟାନ୍ ପୁଲିସ୍ ଅଧୀନରେ ଥିବା 50ଟି ଥାନା ମଧ୍ୟରୁ 29ଟିରେ ଗତକାଲିଠାରୁ ସେବା ଆରମ୍ଭ ହୋଇଛି। ଅବଶିଷ୍ଟ 21ଟି ଥାନାରେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ। ନବନିଯୁକ୍ତ ଆଇଜି ମହମ୍ମଦ ମୈନୁଲ ଇସ୍ଲାମ 24 ଘଣ୍ଟା ମଧ୍ୟରେ ପ୍ରତ୍ୟେକ ପୁଲିସ୍ କର୍ମଚାରୀଙ୍କୁ ନିଜ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶମାର୍ଗରୁ ଗୋଟିଏ ବିଦ୍ୟାଳୟ ଏବଂ ଏକ ମସ୍ଜିଦ୍ ଉପରେ ଇସ୍ରାଏଲ୍ର ବୋମା ମାଡ଼ରେ ସେଠାରେ ଆଶ୍ରୟ ନେଇଥିବା 3 ଜଣ ବାସଚ୍ୟୁତ ପାଲେଷ୍ଟାଇନ୍ ବାସିନ୍ଦାଙ୍କ ମୃତ୍ୟୁ ଘଟିଛି। ଗାଜା ସିଭିଲ୍ ଡିଫେନ୍ସ ଏଜେନ୍ସି ସୂଚନା ଅନୁଯାୟୀ ଲୋକମାନେ ସକାଳେ ପ୍ରାର୍ଥନା କରୁଥିଲାବେଳେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣକୁ ଇସ୍ରାଏଲ୍ ସ୍ୱୀକାର କରି କହିଛି ସେଠାରେ ହମାସ ଗୋଷ୍ଠୀ କାର୍ଯ୍ୟ କରୁଥିଲେ। ସେଠାରୁ 90 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ଗାଜା ସିଭିଲ୍ ଡିଫେନ୍ସ ମୁଖପାତ୍ର ମହମ୍ମଦ ବାସାଲ କହିଛନ୍ତି। ଇସ୍ରାଏଲ୍ ପକ୍ଷରୁ ହମାସ ସନ୍ତାସବାଦୀମାନଙ୍କୁ ଲକ୍ଷ୍ୟ କରି ଆକାଶମାର୍ଗରୁ ବୋମାମାଡ଼ କରାଯାଇଥିବା କୁହାଯାଇଛି। କେନ୍ଦ୍ର ଗ୍ରାମ୍ୟ ବିକାଶ ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପ୍ରେମାସାମୀ ଚନ୍ଦ୍ରଶେଖର ହର୍ ଘର୍ ତିରଙ୍ଗା ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଜିଲ୍ଲାପାଳଙ୍କ ପରିସରରେ ଜାତୀୟ ପତାକା ଉତ୍ତୋଳନ କରି ତୃତୀୟ ପର୍ଯ୍ୟାୟ ହର୍ ଘର୍ ତିରଙ୍ଗା ଅଭିଯାନକୁ ସେ ଉଦ୍ଘାଟନ କରିଛନ୍ତି। ଏହି ଅଭିଯାନରେ ସମସ୍ତଙ୍କୁ ନିଜ ନିଜର ଘର ଉପରେ ଜାତୀୟ ପତାକା ଉଡ଼ାଇବାକୁ ସେ ଆହ୍ୱାନ ଦେଇଛନ୍ତି। ବରିଷ୍ଠ ଅଭିନେତା ବିଜୟ କଦମଙ୍କର ଆଜି ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ହୋଇଛି। 67 ବର୍ଷ ବୟସ୍କ ଏହି ଅଭିନେତା କିଛି ବର୍ଷ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ। ସ୍ୱର୍ଗତ କଦମ ଅନେକ ମରାଠୀ ନାଟକ, ଟିଭି ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସ୍ୱର୍ଗତ କଦମ ଓ ତାଙ୍କ ପତ୍ନୀ ପଦ୍ମଶ୍ରୀ ବିଜୟଶ୍ରୀ ନାଟ୍ୟ ସଂସ୍ଥା ମାଧ୍ୟମରେ ଦେଶ ଓ ବିଦେଶରେ ନାଟକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପ୍ରସାର ଭାରତୀ ବୋର୍ଡର ଅଧ୍ୟକ୍ଷ ନବନୀତ କୁମାର ସେହଗଲ ଆଜି ମୁମ୍ବାଇ ଆକାଶବାଣୀ କାର୍ଯ୍ୟାଳୟ ଗସ୍ତ କରିଥିଲେ। ମୁମ୍ବାଇକୁ ଦୁଇଦିନିଆ ଗସ୍ତରେ ଯାଇଥିବା ଶ୍ରୀ ସେହଗଲ ଆକାଶବାଣୀ ଏବଂ ଦୂରଦର୍ଶନ ଅଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୋତାଙ୍କ ଚାହିଦାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଭାରତୀୟ ମହିଳା କୁସ୍ତି ଯୋଦ୍ଧା ରିତୁ ଗୁଡ୍ଡା 76 କିଲୋଗ୍ରାମରେ ଫ୍ରିଷ୍ଟାଇଲ୍ ପ୍ରତିଯୋଗିତାରେ କିର୍ଗିଜ୍ସ୍ତାନ ପ୍ରତିଯୋଗୀ ମେଡେଡ୍ କାଇଜି ଆଇପେରିଙ୍କଠାରୁ ପରାସ୍ତ ହୋଇଛନ୍ତି। ଗଲ୍ ପ୍ରତିଯୋଗିତାରେ ଅଦିତି ଅଶୋକ ଏବଂ ଦୀକ୍ଷା ଡାଗର 33 ଏବଂ 51ତମ ସ୍ଥାନରେ ରହି ତାଙ୍କର ଅଲମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ଚଳିତ ଅଲମ୍ପିକ୍ସରେ 6ଟି ପଦକ ହାସଲ କରିଛି, ସେଥିମଧ୍ୟରୁ 2ଟି ରୌପ୍ୟ ଏବଂ 5ଟି ବ୍ରୋଞ୍ଜ ପଦକ ରହିଛି। ୱାୟାନାଡ଼ ଭୂସ୍କଳନ ପ୍ରଭାବିତ ଅଞ୍ଚଳର ଶିଶୁଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଏକ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ କେରଳ ସରକାରଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଥାନଲ୍ ଉତ୍ପାଦନ ପାଇଁ ଏକ ବହୁମୁଖୀ ଏବଂ ଭବିଷ୍ୟତ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବାକୁ ସମବାୟ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପରାମର୍ଶ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ମାଳଦ୍ୱୀପ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତ ପ୍ରତିଶ୍ରତିବଦ୍ଧ। ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କଲେ ବାଂଲାଦେଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏବଂ ହର୍ ଘର୍ ତିରଙ୍ଗା ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦେଲେ କେନ୍ଦ୍ର ଗ୍ରାମ୍ୟ ବିକାଶ ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ।